ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ପିଏମ୍ ସ୍ୱନିଧି ଯୋଜନାର ପୁନର୍ଗଠନକୁ ମଞ୍ଜୁରୀ ପ୍ରଦାନ କଲେ କେନ୍ଦ୍ର କ୍ୟାବିନେଟ୍, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଋଣ ପରିମାଣ ବୃଦ୍ଧି, ଭାରତ ଶାନ୍ତି ପାଇଁ ପ୍ରତିବଦ୍ଧ କିନ୍ତୁ ଯେକୌଣସି ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ କହିଲେ ପ୍ରତିରକ୍ଷା ମନ୍ତ୍ରୀ, ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରାରମ୍ଭିକ ନିବେଶ ଦେଶକୁ ଲାଭାନ୍ୱିତ କରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସୂଚନା, ମାତା ବୈଷ୍ଣୋଦେବୀ ମନ୍ଦିର ଯାତ୍ରାପଥରେ ଭୂସ୍ଖଳନ ଜନିତ ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ମୃତାହତଙ୍କ ପାଇଁ ଅନୁକମ୍ପା ସହାୟତା ଘୋଷଣା କଲେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ, ଏବଂ ଓଡ଼ିଶା ସମେତ ସାତଟି ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ. କେନ୍ଦ୍ର କ୍ୟାବିନେଟ୍ ଆଜି ପିଏମ୍ ସ୍ୱନିଧି ଯୋଜନାର ପୁନର୍ଗଠନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିସହ କ୍ୟାବିନେଟ୍ 2030 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଋଣ ଅବଧିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା 2024 ଡିସେମ୍ବର 31 ତାରିଖ ଥିଲା। ଏହି ଯୋଜନା ପାଇଁ ମୋଟ ବ୍ୟୟ ଅଟକଳ 7,332 କୋଟି ଟଙ୍କା ରହିଛି। ପୁନର୍ଗଠିତ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଋଣ ପରିମାଣ ବୃଦ୍ଧି, ଦ୍ୱିତୀୟ ଋଣ ପରିଶୋଧ କରିଥିବା ହିତାଧିକାରୀଙ୍କ ପାଇଁ ୟୁପିଆଇ ସଂଲଗ୍ନ ରୂପେ କ୍ରେଡିଟ୍ କାର୍ଡ଼ର ବ୍ୟବସ୍ଥା ଏବଂ ଖୁଚୁରା ଓ ପାଇକାରୀ କାରବାର ପାଇଁ ଡିଜିଟାଲ୍ କ୍ୟାସ୍ବ୍ୟାକ୍ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ଋଣକୁ 10,000 ଟଙ୍କାରୁ 15,000 ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଋଣ ପରିମାଣ 20,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ତୃତୀୟ ପର୍ଯ୍ୟାୟ ଋଣ ପରିମାଣ ପୂର୍ବ ଭଳି 50,000 ଟଙ୍କାରେ ଅପରିବର୍ତ୍ତିତ ରହିଛି। ଏହି ପୁନର୍ଗଠିତ ଯୋଜନାରେ 50 ଲକ୍ଷ ନୂତନ ହିତାଧିକାରୀଙ୍କ ସମେତ 1,15,00,000 ହିତାଧିକାରୀଙ୍କୁ ଲାଭ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। କୋଭିଡ୍ 19 ମହାମାରୀ ସମୟରେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବୁଲାବିକାଳିମାନଙ୍କୁ ସହାୟତା କରିବା ପାଇଁ ସରକାର 2020 ଜୁନ୍ 1 ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ। ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା 68 ଲକ୍ଷରୁ ଅଧିକ ବୁଲାବିକାଳିଙ୍କୁ 13,797 କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ଆଜି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପାଇଁ ବିଡ୍ ଦାଖଲ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଗ୍ୟାରେଣ୍ଟି ସହ ଆୟୋଜକ ଭାବେ ସହଯୋଗ ଚୁକ୍ତିନାମା HCA ସ୍ୱାକ୍ଷର ଏବଂ ବିଡ୍ ଗୃହୀତ ହେଲେ ଗୁଜରାଟ ସରକାରଙ୍କୁ ଆବଶ୍ୟକ ଅନୁଦାନ ସହାୟତା ମଞ୍ଜୁରୀ ପ୍ରଦାନ କରିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 72 ଦେଶର ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତ ଶାନ୍ତି ପାଇଁ ପ୍ରତିବଦ୍ଧ କିନ୍ତୁ ଯେକୌଣସି ଆକ୍ରମଣର ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମଧ୍ୟପ୍ରଦେଶର ମହୁଠାରେ ଆର୍ମି ୱାର୍ କଲେଜର ରଣସମ୍ବାଦ ଶୀର୍ଷକ ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ସଂଘର୍ଷ ମଧ୍ୟରେ ମଧ୍ୟ ଆଲୋଚନା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଭାରତ କେବେ ଯୁଦ୍ଧ ଚାହୁଁନାହିଁ କିମ୍ବା ଆକ୍ରମଣ ଆରମ୍ଭ କରିନାହିଁ। ଶ୍ରୀ ସିଂହ କହିଛନ୍ତି, ଯଦି କୌଣସି ଦେଶ ଚ୍ୟାଲେଞ୍ଜ କରେ ତେବେ ସମ୍ପୂର୍ଣ୍ଣ ଶକ୍ତି ସହ ଜବାବ ଦେବା ଜରୁରୀ ହୋଇପଡ଼େ। ଦେଶର ପ୍ରତିରକ୍ଷା କେବଳ ସୀମାରେ ମୁତୟନ ସୈନିକମାନଙ୍କ ଦ୍ୱାରା ନୁହେଁ, ବରଂ ନୂତନ ପ୍ରଯୁକ୍ତି ବିଦ୍ୟା ବିକଶିତ କରୁଥିବା ବୈଜ୍ଞାନିକ, ଅସ୍ତ୍ରଶସ୍ତ ଉତ୍ପାଦନ କରୁଥିବା ଶିଳ୍ପପତି ଏବଂ ପରବର୍ତ୍ତୀ ପିଢ଼ିକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଥିବା ଶିକ୍ଷକମାନଙ୍କ ଦ୍ୱାରା ମଧ୍ୟ ପରିଚାଳିତ ହୁଏ ବୋଲି ଶ୍ରୀ ସିଂ କହିଛନ୍ତି। ଏଥିସହ 2047 ସୁଦ୍ଧା ଭାରତକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଆତ୍ମବିଶ୍ୱାସର ସହ ଅଗ୍ରସର ହେବାକୁ ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ପ୍ରାରମ୍ଭିକ ନିବେଶ ଏବଂ ନବସୃଜନ ଏହାକୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅଗ୍ରଣୀ କରିବା ସହ ଭବିଷ୍ୟତରେ ଲାଭାନ୍ୱିତ କରିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ସିଂ କହିଛନ୍ତି, ସରକାରଙ୍କ ବାୟୋ E3 ନୀତି ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ଯୁବପିଢ଼ିଙ୍କ ମଧ୍ୟରେ ପସନ୍ଦଯୋଗ୍ୟ ବିଷୟ ଭାବେ ପରିଣତ କରିଛି। ଏହି କ୍ଷେତ୍ରରେ ପ୍ରଚୁର ଅଭିବୃଦ୍ଧିର ସମ୍ଭାବନା ରହିଛି ଓ 2030 ସୁଦ୍ଧା ଅର୍ଥନୀତିରେ $300 ବିଲିୟନ୍ ଯୋଡ଼ି ହେବାର ଆକଳନ କରାଯାଇଛି। ମନ୍ତ୍ରୀ ଆକ୍ଜିୟମ୍ 4 ମିଶନ ସମୟରେ ଜୈବ ପ୍ରଯୁକ୍ତି ବିଦ୍ୟା ଉପରେ ହୋଇଥିବା ପରୀକ୍ଷଣ ଏବଂ ତା'ର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ପାଇଁ ଡିଜାଇନ୍ ଫର୍ ବାୟୋ E3 ଆହ୍ୱାନ ଏବଂ ପ୍ରଥମ ଜାତୀୟ ବାୟୋ ଫାଉଣ୍ଡ୍ରି ନେଟୱାର୍କର ଶୁଭାରମ୍ଭ କରିଥିଲେ। ଡିଜାଇନ୍ ଫର୍ ବାୟୋ E3 ଅନ୍ତର୍ଗତ ଅଂଶଗ୍ରହଣକାରୀମାନଙ୍କୁ ଏକ ନୂତନ ଜୈବିକ ପ୍ରଣାଳୀ ଯେପରିକି ଏକ ଜୀବାଣୁ ଏକ ଏନ୍ଜାଇମ୍ କିମ୍ବା ପ୍ରୋଟିନ୍ ଡିଜାଇନ୍ କରିବାକୁ ପଡ଼ିବ ଯାହା ବାସ୍ତବ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ସହ ଜାତୀୟ ପ୍ରାଥମିକତାକୁ ପ୍ରଭାବିତ କରୁଥିବ। ଏହି ମୁକାବିଲା ଦୁଇଟି ବର୍ଗରେ ଉପଲବ୍ଧ ହେବ। ପ୍ରଥମ ବର୍ଗ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏବଂ ଦ୍ୱିତୀୟ ବର୍ଗ ସମସ୍ତ ଭାରତୀୟ ନାଗରିକମାନଙ୍କ ପାଇଁ ଉନ୍ମୁକ୍ତ ରହିବ। ଦ୍ୱିତୀୟ ବର୍ଗରେ ଶ୍ରେଷ୍ଠ 10 ଜଣଙ୍କୁ 1,00,000 ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଭାରତୀୟ ଅର୍ଥନୀତି ବହୁତ ମଜବୁତ ଏବଂ ଦେଶର ଶିଳ୍ପଗୁଡ଼ିକ ସଶକ୍ତ। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅବସରରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା 50% ଶୁଳ୍କ ସଂକ୍ରାନ୍ତ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଜାତୀୟ ସ୍ୱାର୍ଥର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର କାର୍ଯ୍ୟ କରିବେ ବୋଲି ଶ୍ରୀ ସିଂହ କହିଛନ୍ତି। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ରାସ୍ତାରେ ଭୂସ୍ଖଳନ ଜନିତ ପ୍ରାଣହାନୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦ। ଏଥିସହ ସେ ପ୍ରଭାବିତଙ୍କ ଉଦ୍ଧାର ଓ ସୁଗମ ରିଲିଫ୍ ସହାୟତା ପ୍ରଦାନର କାମନା କରିଛନ୍ତି। ଜମ୍ମୁ କାଶ୍ମୀରରେ ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ପ୍ରବଳ ବର୍ଷା ପରବର୍ତ୍ତୀ ଭୂସ୍ଖଳନରେ ପ୍ରାଣହାନୀ ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ଗଭୀର ଶୋକ ପ୍ରକାଶ କରିବା ସହ ପୀଡ଼ିତ ପରିବାରବର୍ଗଙ୍କ ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ 5,00,000 ଟଙ୍କା ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଜମ୍ମୁ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ରେଳବାଇ ପକ୍ଷରୁ 45 ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ 25 ଟ୍ରେନ୍କୁ ସାମୟିକ ବାତିଲ କରାଯାଇଛି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଜମ୍ମୁ ତାୱି ଶ୍ରୀମାତା ବୈଷ୍ଣୋଦେବୀ କଟ୍ରା ପଠାନକୋଟ୍ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି। ଜମ୍ମୁ ପାଇଁ ହେଲ୍ପଲାଇନ୍ ନମ୍ଘର 788883991 ଏବଂ ଦିଲ୍ଲୀ ପାଇଁ 9717638715 ଜାରି କରାଯାଇଛି। ଜିମ୍ବାୱେ ଉପରାଷ୍ଟ୍ରପତି ଡକ୍ଟର ସିଜିଡିଏନ୍ ଚିବେଙ୍ଗା କହିଛନ୍ତି ଆଫ୍ରିକା ଏବଂ ଭାରତ ମହାନ ଐତିହାସିକ ସମ୍ପର୍କ ବହନ କରିବା ସହ ପ୍ରଯୁକ୍ତିବିଦ୍ୟା ନବସୃଜନ ବିବିଧତା ଏବଂ ଭିତ୍ତିଭୂମି ବିକାଶ ଉପରେ ସହଭାଗିତା ନେଇ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଭାରତ ଆଫ୍ରିକା ବ୍ୟବସାୟ ସମ୍ମିଳନୀ 2025କୁ ଆଜି ସମ୍ବୋଧିତ କରି ଜିମ୍ବାୱେ ବ୍ୟବସାୟ ପାଇଁ ଉନ୍ମୁକ୍ତ ରହିଛି ବୋଲି ଡକ୍ଟର ଚିବେଙ୍ଗା କହିବା ସହ ଭାରତ ଏବଂ ଆଫ୍ରିକା ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ଆର୍ଥିକ ଓ ସାମାଜିକ ଉନ୍ନତି ଉପରେ ଧ୍ୟାନ ଦେଇ ଦୀର୍ଘକାଳୀନ ସହଭାଗିତା ସୃଷ୍ଟି କରିବା ଉପରେ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସଂସ୍କୃତି ଓ ଐତିହ୍ୟକୁ ବୃଦ୍ଧି କରିବା ଓ ଦାୟିତ୍ୱପୂର୍ଣ୍ଣ ଆତିଥ୍ୟ ଉପରେ ଗଭୀର ଆଲୋଚନା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଦିଗ୍ଦର୍ଶନ ଦେବା ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ ସହିତ ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ରୁଷ ଗତକାଲି 6 ୟୁକ୍ରେନୀୟ ଅଞ୍ଚଳରେ ଅବସ୍ଥିତ ଶକ୍ତି ଏବଂ ଗ୍ୟାସ୍ ପରିବହନ ଭିତ୍ତିଭୂମି ଉପରେ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ଗଣମାଧ୍ୟମ ତଥ୍ୟ ଅନୁସାରେ ରୁଷ ସୈନ୍ୟମାନେ ପୋଲ୍ଟାଭା ଅଞ୍ଚଳରେ ଗ୍ୟାସ୍ ପରିବହନ ଭିତ୍ତିଭୂମିକୁ ଆକ୍ରମଣ କରି କ୍ଷତିଗ୍ରସ୍ତ କରିବା ସହ ସୁମି ଅଞ୍ଚଳର ଏକ ପ୍ରମୁଖ ସବ୍ଷ୍ଟେସନ୍ରେ ଉପକରଣଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି କହିଛନ୍ତି ଏହି ଆକ୍ରମଣ ଯୋଗୁଁ ପୋଲ୍ଟାଭା ସୁମି ଏବଂ ଚେନ୍ହିଭ୍ ଅଞ୍ଚଳରେ 1,00,000ରୁ ଅଧିକ ଲୋକ ଅନ୍ଧକାର ମଧ୍ୟରେ ରହିଛନ୍ତି। ୟୁକ୍ରେନ୍ର ଖାର୍କିଭ୍ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଥିବା ସେଠାକାର ଶକ୍ତି ମନ୍ତ୍ରଣାଳୟ କହିଛି। ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ସମେତ ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟ ମହାରାଷ୍ଟ୍ର, କେରଳ ଏବଂ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଆସନ୍ତା 6-7 ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ କଥାବାର୍ତ୍ତା ସମୟରେ IIMD ବରିଷ୍ଠ ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି ଗତ 24 ଘଣ୍ଟା ମଧ୍ୟରେ ଜମ୍ମୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯାହା 70 ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ପାଇଁ ଜମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପିଏମ୍ ସ୍ୱନିଧି ଯୋଜନାର ପୁନର୍ଗଠନକୁ ମଞ୍ଜୁରୀ ପ୍ରଦାନ କଲେ କେନ୍ଦ୍ର କ୍ୟାବିନେଟ୍, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଋଣ ପରିମାଣ ବୃଦ୍ଧି, ଭାରତ ଶାନ୍ତି ପାଇଁ ପ୍ରତିବଦ୍ଧ କିନ୍ତୁ ଯେକୌଣସି ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରାରମ୍ଭିକ ନିବେଶ ଦେଶକୁ ଲାଭାନ୍ୱିତ କରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସୂଚନା। ମାତା ବୈଷ୍ଣୋଦେବୀ ମନ୍ଦିର ଯାତ୍ରାପଥରେ ଭୂସ୍ଖଳନ ଜନିତ ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି। ମୃତାହତଙ୍କ ପାଇଁ ଅନୁକମ୍ପା ସହାୟତା ଘୋଷଣା କଲେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ। ଏବଂ ଓଡ଼ିଶା ସମେତ ସାତଟି ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।